ଉଚ୍ଚମାନର ସାମାଜିକ ଜୀବନର ପରିକଳ୍ପନା କରି ଓଡ଼ିଆ ସଂସ୍କୃତି ଗଢ଼ି ଉଠିଥିଲା ବାର ମାସର ତେର ପର୍ବର ଢାଞ୍ଚାରେ। ପର୍ବପର୍ବାଣି, ପିଠାପଣା, ବନ୍ଧୁ ମିଳନର ପରମ୍ପରା ଓଡ଼ିଆ ସଂସ୍କୃତିକୁ କରିଦେଇଥିଲା ଅନନ୍ୟ। ବାଲିଯାତ୍ରା, ହୋଲି ମେଳଣ, ଘୋଡ଼ାନାଚ, ରଜଦୋଳି ଖେଳ ଓ କୁଆଁରପୁ ନେଇ ପୁଚି ଖେଳ ଓଡ଼ିଆ ପ୍ରାଣରେ ଭରିଦେଇଥିଲା ଆନନ୍ଦ ରାଗିଣୀ।